ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ। ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30ରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ 2ଟି ପର୍ଯ୍ୟାୟରେ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74ଟି ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଏଥିରେ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ, ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇ ସେହିସବୁ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ। ଶ୍ରୀମତୀ ମୁର୍ମୁ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଏବଂ ବ୍ୟବସାୟ, ଶିକ୍ଷା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମତ ବିନିମୟ କରିଥିଲେ। ମାଲଡୋଭା ଏବଂ ଉତ୍ତର ମାସିଡୋନିଆକୁ ଏହା କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଥିଲା। ରୋମାନିଆକୁ 3 ଦଶକରୁ ଅଧିକ ସମୟ ପରେ ଭାରତର ରାଷ୍ଟ୍ରପତି ସେଠାକୁ ଯାତ୍ରା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା। ସିକ୍କିମ୍ର ନାଥୁଲା ମାର୍ଗରୁ କୈଳାସ ମାନସରୋବର ଯାତ୍ରା ଶେଷ କରି ପଞ୍ଚମ ଦଳ ଗ୍ୟାଙ୍ଗଟକ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଯାତ୍ରାର ସଫଳ ଆୟୋଜନ ନେଇ ସିକ୍କିମ୍ର ପର୍ଯ୍ୟଟନ ବିକାଶ ନିଗମ ଗ୍ୟାଙ୍ଗଟକ୍ଠାରେ ଏକ ସମ୍ମାନ ସମାରୋହ ଆୟୋଜନ କରିଥିଲା। ସମାରୋହରେ ଯାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ନାଥୁଲା ମାର୍ଗ ଦେଇ ମୋଟ 10ଟି ଦଳ କୈଳାସ ମାନସରୋବର ଯାତ୍ରା କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମସ୍ତ ଦାବି ପୂରଣ ଲାଗି ସରକାର ସହମତି ପ୍ରକାଶ କରିବା ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ସିଜେପି ପ୍ରତିନିଧିମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧିମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଥିଲେ। ସେ କହିଥିଲେ ପ୍ରତିବାଦକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଥିଲେ। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଥିଲେ ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇବେ। ଶ୍ରୀ ଯୋଶୀ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ତଥା ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପରିଷଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଲୋକସଭାରେ ଆସନ୍ତାକାଲି ସରକାର ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆସନ୍ତାକାଲି କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲା। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁକୁ ପରାସ୍ତ କରିବାରେ ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍ମରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ୍ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା। ଆଜି କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଆଜି ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଶ୍ରୀ ସିଂ ଏକ ୱାକ୍ ଥ୍ରୁ ପୋର୍ଟାଲର ଆଭାସୀ ଜରିଆରେ ଉଦ୍ଘାଟନ କରିବା ସହ ବୀର ନାରୀ ଏବଂ ବୀର ମାତାଙ୍କ ସହ ବାର୍ତ୍ତାଳାପ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଶୌର୍ଯ୍ୟ ବିଜୟ ଯାତ୍ରା ମୋଟର ସାଇକେଲ ରାଲିର ମଧ୍ୟ ଆଜି ଶୁଭାରମ୍ଭ କରିବେ। ଦେଶବ୍ୟାପୀ ଆଜି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀର ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ଶୀର୍ଷକ କାର୍ଯ୍ୟକ୍ରମରେ କାର୍ଗିଲ ଯୁଦ୍ଧର ବୀର ସୈନିକ ମେଜର ଡିପି ସିଂଙ୍କ ସହ କାର୍ଗିଲ ଯୁଦ୍ଧ ସମ୍ପର୍କରେ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ଆଜି ଅପରାହ୍ନ 12:30 ଏହି କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯିବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 90 ରନ୍ରେ ଜିମ୍ବାୱେକୁ ପରାସ୍ତ କରି ସିରିଜ୍ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 219 ରନ୍ ସ୍କୋର୍ କରିଥିବାବେଳେ ଏହାର ଜବାବରେ ଜିମ୍ବାୱେ 17 ଓଭର୍ 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 129 ରନ୍ ସ୍କୋର୍ କରିଥିଲା। ଭାରତୀୟ ସବ୍ଜୁନିୟର ପୁରୁଷ ହକି ଦଳ FIH ୟୁଥ୍ ହକି 5 ଏସିଆନ୍ ଚମ୍ପିଅନ୍ସିପ୍ ବିଜୟୀ ହୋଇଛି। ଫାଇନାଲ୍ ପ୍ରତିଯୋଗିତାରେ ଭାରତ 3-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା ବର୍ଗରେ ଭାରତୀୟ ସବ୍ଜୁନିୟର ଦଳ ଚୀନ୍ ସହ କଡ଼ା ମୁକାବିଲା ପରେ ରୌପ୍ୟ ପଦକ ହାସଲ କରିଛି। ଉଭୟ ପୁରୁଷ ଏବଂ ମହିଳା ଦଳର ବିଜୟ ପରେ ହକି ଇଣ୍ଡିଆ ଖେଳାଳିମାନଙ୍କ ଲାଗି ଆର୍ଥିକ ପୁରସ୍କାର ଘୋଷଣା କରିଛି। ପୁରୁଷ ହକି ଦଳର ଖେଳାଳିମାନଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ସହାୟକ କର୍ମଚାରୀଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଥିବା ବେଳେ ମହିଳା ଦଳ ଖେଳାଳିଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଓ ସହାୟକ କର୍ମଚାରୀଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଛତିଶଗଡ଼, ଗୁଜରାଟ, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏହାବ୍ୟତୀତ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ।